ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ଅନୁସୂଚିତ ଜାତି ଆଉ ଜନଜାତି ଅଧ୍ୟକ୍ଷଙ୍କର ଜାତୀୟ ସମ୍ମିଳନୀ ନିଷ୍କର୍ଷ 2047 ମସିହା ତ ଗୋଟେ ସମାବେଶୀ ଗଠନ ସୁନିଶ୍ଚିତ କରବା କହିଲେ ଲୋକସଭା ବାଚସ୍ପତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆଇବା କାଲି ଦେଶବାସୀଙ୍କ ସାଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଥାନାଧିକାରୀ ଆଉ ଏଏସ୍ଆଇ ମାନଙ୍କୁ ଦିଆଗଲା ଅନୁସୂଚିତ ଜାତି ଆଉ ଜନଜାତି ମାମଲାର ତଦନ୍ତ କ୍ଷମତା। ଆଉର୍ କଟକ ଶିଶୁ ଭବନର ଶଯ୍ୟା ସଂଖ୍ୟା ଆଉ 424 ବଢ଼ାଲେ ରାଜ୍ୟ ସରକାର। ଏଥର ପୁରା ଖବର। ଅନୁସୂଚିତ ଜାତି ଜନଜାତି ଅଧ୍ୟକ୍ଷମାନଙ୍କର ଜାତୀୟ ସମ୍ମିଳନୀ 2025 ଅନୁସୂଚିତ ଜାତି ଆଉ ଜନଜାତିମାନଙ୍କର କଲ୍ୟାଣ ଲାଗି ଏନ୍ତା ଗୋଟେ ରଣନୀତି ତିଆରି କରବା ଯେନ୍ଟାକି 2047 ମସିହା ତ ଗୋଟେ ସମତାପୂର୍ଣ୍ଣ ନ୍ୟାୟପୂର୍ଣ୍ଣ ସମାବେଶୀ ସମାଜ ଗଠନ ସୁନିଶ୍ଚିତ କରବା ବୋଲି ଲୋକସେବା ବାଚସ୍ପତି ଓମ୍ ବିର୍ଲା କହିଛନ୍। ଭୁବନେଶ୍ୱରନ ଚାଲିଥିବା ଦୁଇଦିନିଆ ସମ୍ମିଳନୀର ଉଦ୍ଯାପନୀ ସମାବେଶୀ ଉଦ୍ବୋଧନ ଦେଇକରି ଶ୍ରୀ ବିର୍ଲା କହିଛନ୍, ଅନୁସୂଚିତ ଜାତି ଆଉ ଜନଜାତିଙ୍କର କଲ୍ୟାଣ କ୍ଷେତ୍ରଟି କେନ୍ଦ୍ର ଆଉ ରାଜ୍ୟ କମିଟିର ସଦସ୍ୟମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସମକର ବିଚାର ଆଉ ପରାମର୍ଶକେ ନେଇକରି ଏଜେଣ୍ଡା 2025 ତିଆରି କରାଯାଇଛି ବୋଲି ଶ୍ରୀ ବିର୍ଲା କହିଛନ୍।
ସଂସଦୀୟ ସମିତି କେ ଅଧ୍ୟକ୍ଷ ଶ୍ରୀ ଫଙ୍ଗସ ସିଂ କୁଲେସ୍ତେ ନେ କହା କି ଯୋ ବିଚାର ସାଜା ହୁଏ ହୈ, ଯୋ ନବାଚାର ଯୋ ଅନୁଭବ ଅଲଗ ଅଲଗ ସଂସଦୀୟ ସମିତିଓ ନେ କିଏ ହୈ, ଉନ ସାଜେ ବିଚାରୋଁ ଔର ସାଜେ ଅନୁଭବ କେ ସାଥ ହମ ଭୁବନେଶ୍ୱର ଏଜେଣ୍ଡା 2025 ଯୋ ଦେଶ କେ ଅନୁସୂଚିତ ଜାତି ଅନୁସୂଚିତ ଜାତି କେ କଲ୍ୟାଣ କେ ଲିଏ ଏକ ଐସା ରୋଡ ମ୍ୟାପ ବନେଗା କି ହମ 2047 ତକ ଯୋ ବାବା ସାହେବ ଅମ୍ବେଦକର କା ବିଚାର ଥା ଏକ ସମତାପୂର୍ଣ୍ଣ ଏକ ନ୍ୟାୟପୂର୍ଣ୍ଣ ସମାବେଶୀ ସମାଜ କା ନିର୍ମାଣ ଉସକୋ ନିଶ୍ଚିତ ରୂପ ସେ ପୂରା କର ପାଏ।
ସମାବେଶୀ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଯୋଗ ଦେଇକରି କହିଛନ୍, 31 ଜନ ପ୍ରତିନିଧି 32 ଜରୁରୀ ପରାମର୍ଶ ଦେଇଛନ୍। ସେଥିର୍ ଭିତରେ ଶିକ୍ଷା ଉଚ୍ଚଶିକ୍ଷା ଆଉ ଅନୁସୂଚିତ ଜାତି ଆଉ ଜନଜାତି ଛାତ୍ରଛାତ୍ରୀମାନଙ୍କ ଲାଗି ବୃତ୍ତିକେ ଜୋର୍ ଦିଆଯାଇଛି। ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟି ଅନୁସୂଚିତ ଜାତି ଆଉ ଜନଜାତି ସମ୍ପ୍ରଦାୟର ଲୋକେ ଭାରତର ଇତିହାସ ଐତିହ୍ୟ ଆଉ ସଂସ୍କୃତିକେ ଗୁରୁତ୍ୱ ଦେଇଆସୁଛନ୍ ବୋଲି କହିଛନ୍। ସମାବେଶୀ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଂ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲି ଦିନର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 125 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲିଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ଆଇବାକାଲି ରାତିର 8 ଆଞ୍ଚଳିକ ଭାଷାନ୍ତରଣର ଫେର୍ ଘାଏ ପ୍ରସାରଣ କରାଯିବା। 2025-26 ଆର୍ଥିକ ବର୍ଷର ପହିଲା 3 ଭାରତର ମୋଟ ଘରୋଇ ଉତ୍ପାଦ GDP 7.8% ହାର୍ଥି ଅଭିବୃଦ୍ଧି ପାଇଛେ ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ତରଫ ସୂଚନା ଦିଆଯାଇଛି। ଇଟା ଗଲା 15 ସବୁନୁ ଉଚ୍ଚା ସ୍ତରକେ ପହଞ୍ଚିଛେ। ବିଶେଷଜ୍ଞମାନଙ୍କର ଆକଲନ ଠାନୁ ଭିଲ୍ ଇଟା ଅତ୍କା ଆଏ ବୋଲି ପରିସଂଖ୍ୟାନ କାର୍ଯ୍ୟାଳୟ ତରଫ କୁହାଯାଇଛି। ଆଘନୁ 2024-25 ଶେଷ 3 ଥି GDP 7.4% ଥିଲା, ଆଉ ଗଲା ବଛର ସମାନ 3 ଥି 6.4% ଥିଲା। GDP ଇ ଅଭିବୃଦ୍ଧି ଭାରତୀୟ ଅର୍ଥନୀତିର ମଜବୁତ ଦିଗ୍କେ ଦର୍ଶଉଛେ। ଇ ବାବଦେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସବ୍ ରେଜିଷ୍ଟ୍ରାର ଆର୍ ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ଉମାଚରଣ ପତି କହିଛନ୍,
ଆପଣ ଯଦି ଲେଖିବେ ଦେଖିବେ ଏବେ ଇନ୍ଫ୍ଲେସନ୍ ମଧ୍ୟ ବା ଯେଉଁଟା ଆମ ଦର ବୃଦ୍ଧି କରୁଛି ତାହା ମଧ୍ୟ ବହୁତ କମ୍ ରହୁଛି। ରିଟେଲ୍ ଇନ୍ଫ୍ଲେସନ୍ ବହୁତ କମ୍ ରହୁଛି। ତୃତୀୟ କଥା ହେଲା, ଏଇ ଯେଉଁ ଇନ୍ଭେଷ୍ଟମେଣ୍ଟ ପ୍ରୋଗ୍ରାମ୍ ଗଭର୍ଣ୍ଣମେଣ୍ଟ ଯେଉଁଟା କରୁଛନ୍ତି, ତା ଉପରେ ଯେଉଁ ଏଣ୍ଟରପ୍ରେନ୍ୟୁରସିପ୍ ଡେଭଲପମେଣ୍ଟ, ମେକ୍ ଇନ୍ ଇଣ୍ଡିଆ, ଏହିସବୁ ପ୍ରୋଗ୍ରାମ ଗୁଡ଼ାକ ଅଣ୍ଡରରେ ଯେଉଁ ପ୍ରକାର ସ୍କିମ୍ ଗୁଡ଼ାକ ଡେଭଲପ୍ ହେଇଛି, ଯେଉଁ ସ୍କିମ୍ ଗୁଡ଼ାକ ଆନାଉନ୍ସ ହେଇଛି ବା କାର୍ଯ୍ୟକାରୀ କରାଯାଉଛି, ଏଥିରେ କ'ଣ ହେଉଛି, ସର୍ଭିସ୍ ସେକ୍ଟର ଗ୍ରୋଥ୍ ରେଟ୍ ବହୁତ ହାଇ ରହୁଛି ଇଣ୍ଡିଆରେ। ୟାର ସ୍କୋପ୍ ବହୁତ ବେଶୀ ଥିଲା, ଆଗରୁ ଆମେ ଗୋଟେ ଏଗ୍ରିକଲଚର ଡୋମିନେଟେଡ୍ କଣ୍ଟ୍ରି ଥିଲେ, ଏବେ ସ୍ଲୋଲି ୟୁ ଆର୍ ପ୍ରୋଗ୍ରେସିଂ ଟୁୱାର୍ଡସ୍ ଏ ସର୍ଭିସ୍ ଲେଟ୍ ଇକୋନୋମିକ୍ ଗ୍ରୋଥ୍ ସିଷ୍ଟମ୍। ତ ସର୍ଭିସ୍ ସେକ୍ଟର ଗ୍ରୋଥ୍ ରେଟ୍ ବହୁତ ହାଇ ରହୁଛି, ଏକଦମ ବ୍ରଡ୍ ବେସ୍ ମଧ୍ୟ ରହୁଛି, ତ ତାର ମଧ୍ୟ ଫଳ ଆମେ ପାଉଛୁ ଏବେ।
ଭୁବନେଶ୍ୱର ରେଲୱେ ଅଡିଟୋରିୟମ୍ ଠାନେ ଆଇବାକାଲି ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ରାଜ୍ୟ ସରକାର ପୁଲିସ ଇନ୍ସପେକ୍ଟର ଆଉ ଏଏସ୍ଆଇ ମାନଙ୍କର କ୍ଷମତା ପରିସରକେ ବଢ଼ିଛନ୍। ଏତକର ଇନ୍ସପେକ୍ଟର ଆଉ ଏଏସ୍ଆଇ ମାନେ ଭିଲ୍ ଅନୁସୂଚିତ ଜାତି ଆଉ ଜନଜାତି ମାମଲାମାନଙ୍କର ତଦନ୍ତ କରିପାରିବେ ବୋଲି ଗୃହ ବିଭାଗ ତରଫରୁ ସଂଶୋଧିତ ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ଅଧିକାରୀମାନେ ଅଭିଯୁକ୍ତମାନଙ୍କୁ ଗିରଫ ଆଉ ସ୍ୱତନ୍ତ୍ର ଅଦାଲତ ନ ମାମଲା ଭିଲ୍ କରିପାରିବେ। ଆଗନୁ ଡିଏସ୍ପି ପାହିଆର ଅଧିକାରୀମାନଙ୍କୁ ଏହି କ୍ଷମତା ମିଳୁଥିଲା। ଅକ୍ଟୋବର 4 ଆଉ 5 ତାରିଖ ପୁଲିସ୍ ସବ୍ ଇନ୍ସପେକ୍ଟର ପରୀକ୍ଷା କରବାର୍କେ ଆଜି ଓଡ଼ିଶା ପୁଲିସ୍ ନିଯୁକ୍ତି ବୋର୍ଡ ତରଫରୁ ବିଜ୍ଞପ୍ତି ବାହାର କରାଯାଇଛି। ବିଜ୍ଞପ୍ତି ଅନୁସାରେ ଓଏମ୍ଆର୍ ସିଟ୍ ଜରିଆ ଲିଖିତ ପରୀକ୍ଷା ହେବା, ଏଏସ୍ଆଇ ରାଙ୍କର ସବୁ ସିପିଏସ୍ସି 2024 ପରୀକ୍ଷା କରାଯିବା। ଆଶାୟୀମାନେ ଆଇବା ମାସର 20 ତାରିଖନୁ ଓଡ଼ିଶା ପୋଲିସ୍ .gov.in ଥି ଆଡ୍ମିଟ୍ କାର୍ଡ଼ ଡାଉନଲୋଡ୍ କରିପାରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କଟକ ଶିଶୁ ଭବନର ଶଯ୍ୟା ସଂଖ୍ୟା 424 ବଢ଼ାବା ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଅନୁମୋଦନ କରିଛନ୍। ଇତାର ସହିତ ଶିଶୁ ଭବନର ଶଯ୍ୟା ସଂଖ୍ୟା 846 ହେବା। ସେନ୍ତା ଶିଶୁ ଭବନର ଭିନ୍ ଭିନ୍ ବର୍ଗତି 59 ନୂଆ ମେଡିକାଲ ଫାକଲ୍ଟି ଆଉ ଡାକ୍ତର ପଦବୀକେ ଅନୁମୋଦନ କରାଯାଇଛି। ଏଥି 5 ପ୍ରଫେସର, 10 ଏସୋସିଏଟ୍ ପ୍ରଫେସର, 18 ଆସିଷ୍ଟାଣ୍ଟ ପ୍ରଫେସର, 24 ବରିଷ୍ଠ ଆବାସିକ ଡାକ୍ତର ଆଉ 2 ମେଡିକାଲ ଅଧିକାରୀ ପଦବୀଥି ରହିବେ। ରାଜ୍ୟ ଆଉ ରାଜ୍ୟ ବାହାରର ଛୁଆମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଦିଗେ ଏହି ପଦକ୍ଷେପ ବହୁତ ସାହାଯ୍ୟ କରିବା ବୋଲି ଆଶ କରାଯାଉଛି। ଶ୍ରୀଜଗନ୍ନାଥଙ୍କର ପୂଜା ସେବା ନାଁଥି ତିଆରି ହୋଇଥିବା ଗୋଟିଏ ଅନ୍ଲାଇନ୍ ଆପ୍ ଥି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପୂଜାକୁ ନେଇକରି ବିଜ୍ଞାପନ ବାହାରିଛି। ବିଜ୍ଞାପନ ଥି 4 ପୂଜା ଲାଗି ଅଲଗା ଅଲଗା ଦାମ ଧାରିଜ କରାଯାଇଛି। ଏହି ଅନ୍ଲାଇନ୍ ପୂଜା ବିଜ୍ଞାପନକେ ନେଇକରି ଭିନ୍ ଭିନ୍ ମହଲନୁ ଅସନ୍ତୋଷ ଦେଖାଦେଇଛି। ମହାପ୍ରଭୁ ପୂଜାକେ ନେଇକରି ଶ୍ରଦ୍ଧାଳୁମାନେ ବାର ବାର ଅନ୍ଲାଇନ୍ ଠକେଇ ଶିକାର ହେଉଥିବାରୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏନ୍ତା ସଂସ୍ଥାମାନଙ୍କର ବିରୋଧ କଡ଼ା କାର୍ଯ୍ୟାନୁଷ୍ଠାନ ନେବାରକେ ସେବାୟତମାନଙ୍କର ତରଫରୁ ଦାବି ହୋଇଛି। ଘଟଣା ଜଣାପଡ଼ବାର ଉତ୍ତରୁ ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀପ ସିଂ କହିଛନ୍, ସାଇବର ବିଶେଷଜ୍ଞମାନଙ୍କର ଜରିଆ ଘଟଣାର ତଦନ୍ତ କରାଯାଇକରି ଦୋଷୀମାନଙ୍କର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା, ଏନ୍ତା ସଂସ୍ଥାମାନଙ୍କର କଥାଥି ନାଇଁ ପଡ଼ବାରକେ ଶ୍ରୀ ସିଂ ଲୋକଙ୍କୁ ଅନୁରୋଧ କରିଛନ୍। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଆର୍ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆଉ ଲୋକକଳା ସଂଘ ମିଳିତ ସହଯୋଗଥି ଆଜିଠାନୁ ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ ମୂଲ ହୋଇଛି। ମହୋତ୍ସବ ଆଇବା 1 ତକ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସର ନଥିବାର ଉତ୍କଳ ରଙ୍ଗମଞ୍ଚଠାରେ ହେବା। ଏଇଟା 20 ଦଲ ଭାଗ ନେଇଛନ୍। ନୃତ୍ୟଶିଳ୍ପୀମାନଙ୍କର ଗୋଟିପୁଅ ନାଚ ପରିବେଷଣ ସହିତ ଗୀତ ବାଦ୍ୟ ବିକାଶ ମୌଳିକତା ଆର୍ ବେଶ ପୋଷାକ ଶୀର୍ଷକ ଆଲୋଚନାଚକ୍ର ଭିଲ୍ ହେବା। ଭିତରକନିକା ଜାତୀୟ ଉଦ୍ୟାନ ଆଜିଠାନୁ ଦେଶୀ ଚଢ଼େଇ ଗନ୍ତି ମୂଲ ହୋଇଛି। ସକାଳର 6 ଦିନର 12 ତକ ଜାତୀୟ ଉଦ୍ୟାନର ମଠ ଓଡ଼ିଆ ଆଉ ଉଦ୍ୟାନ ବାହାରେ ବ୍ରାହ୍ମଣୀ ନଏଦ ଲକ୍ଷ୍ମୀ ପ୍ରସାଦିଆ ଦୁର୍ଗା ପ୍ରସାଦିଆ ଆଉ ବାଲିଡିଆଠାରେ ଚଢ଼େଇ ଗନ୍ତି କରାଯାଇଛି। ଗନ୍ତିଥି 3 ଦଲ ସାମିଲ ହୋଇଥିବା ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍। ପକ୍ଷୀ ଗନ୍ତି ଲାଗି ଆଇବା ସୋମବାର ଦିନ ତକ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକମାନଙ୍କ ଲାଗି ବନ୍ଦ ରହିବା। ସମୁଦ୍ର ଖଣିର ସୌନ୍ଦର୍ଯ୍ୟକେ ଉପଭୋଗ କରବାର ଆଉ ସମୁଦ୍ର ଖଣିକେ ସଫାସୁତୁରା ରଖବାର ଦିଗେ ସଚେତନ କରବାରକେ ଆଜ ବେଳାଭୂମି ଦିବସ ପାଳନ କରାଯାଉଛି। ସମୁଦ୍ର ଖଣିକେ ସଫେଇ ସଂରକ୍ଷଣ ଆଉ ସାମୁଦ୍ରିକ ଜୀବଜନ୍ତୁଙ୍କର ସୁରକ୍ଷା ଲାଗି କାମ କରୁଥିବାର ସ୍ୱେଚ୍ଛାସେବୀମାନଙ୍କୁ ତହକାବାର ଲକ୍ଷ୍ୟଟି 2014 ଏହି ଦିବସ ପାଳନ କରାଯାଉଛି। ଦେଶ ଛୋଟ ବ୍ୟବସାୟକେ ଜୋର ଦେବାର ସହିତ ଦେଶକେ ଆଗ୍କେ ବଢ଼ାବାର ଲାଗି କ୍ଷୁଦ୍ର ବ୍ୟବସାୟର ଭୂମିକା ନେଇକରି ଫି ବଛର ଆଜିର ଦିନକେ ଲଘୁ ଉଦ୍ୟୋଗ ଦିବସ ଭାବେ ପାଳନ କରାଯାଉଛି। କ୍ଷୁଦ୍ର ବ୍ୟବସାୟ ଭାରତୀୟ ଅର୍ଥନୀତିଥି ଗୋଟିଏ ବଡ଼ ଅଭିବୃଦ୍ଧିର ସୂଚକ ଆଏ। ସ୍ୱାୟତ୍ତ ଶାସନ ଦିବସ ଆଗନୁ ଆଜି ସମ୍ବଲପୁର ମହାନଗର ନିଗମ ତରଫରୁ ମହାନଦୀ ରିଭରଫ୍ରଣ୍ଟଠାରେ ପଥ ଉତ୍ସବ ଆୟୋଜନ କରାଯାଇଥିଲା। ସକାଳର 6 ମୂଲ ହୋଇଥିବାର ଏହି ପଥ ଉତ୍ସବଟି ଯୋଗ ଜୁମ୍ବା ଡ୍ୟାନ୍ସ ସ୍ୱାସ୍ଥ୍ୟ ପରୀକ୍ଷା ଚିତ୍ରାଙ୍କନ ସହିତ ଭିନ୍ ଭିନ୍ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ଭିନ୍ ଭିନ୍ ପ୍ରତିଯୋଗିତାମାନ ଭିଲ୍ ହୋଇଥିଲା। ଉତ୍ସବଟି ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଯୋଗ ଦେଇଥିଲେ। ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ, ମହାନଗର ନିଗମ ଆୟୁକ୍ତ ରୋଶନ ଖେତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ଉତ୍ତର ଓଡ଼ିଶା ଉପକୂଳନ ଗୋଟିଏ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି। ଏତାର ପ୍ରଭାବ ଥି ଆଇବାକାଲିଠାନୁ ସେପ୍ଟେମ୍ବର 3 ତକ ରାଜ୍ୟର ବଡ଼ଭାଗୀ ଜାଗାନ ଜବର ବର୍ଷା ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 24 ଭିତରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼ ସହିତ 20 ଜିଲ୍ଲାନ ଚଡ଼କ ମାରବାର ସହିତ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେରଗାଏ। ଅନୁସୂଚିତ ଜାତି ଆଉ ଜନଜାତି ଅଧ୍ୟକ୍ଷଙ୍କର ଜାତୀୟ ସମ୍ମିଳନୀ ନିଷ୍କର୍ଷ 2047 ମସା ତକ ଗୋଟେ ସମାବେଶୀ ଗଠନ ସୁନିଶ୍ଚିତ କରିବା କହିଲେ ଲୋକସଭା ବାଚସ୍ପତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆଇବା କାଲି ଦେଶବାସୀଙ୍କ ସାଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଆଉର୍ କଟକ ଶିଶୁ ଭବନର ଶଯ୍ୟା ସଂଖ୍ୟା 424 ବଢ଼ାଲେ ରାଜ୍ୟ ସରକାର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।